ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ରନୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ପିଏମ୍ କିଷାନ ଯୋଜନାଥି 9 କୋଟିନୁ ଅତକା ଚାଷୀଙ୍କୁ 18 ନମ୍ଘର କିସ୍ତି ଦେବେ। ଏ ବାବଦେ ଫି ଚାଷୀଙ୍କୁ 2000 ଟଙ୍କା ଲେଖା ଦିଆଯିବା। ଏ ଯୋଜନାଥି 20,000 କୋଟିନୁ ଅତକା ଟଙ୍କା ଚାଷୀମାନଙ୍କର ବ୍ୟାଙ୍କ ଆକାଉଣ୍ଟଥି ଜମା ହେବା। ଇତାର ସାଙ୍ଗେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରନ ଭିନ୍ ଭିନ୍ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏ ଅବସରରେ ରାଇଜ ଜିଲ୍ଲା ସ୍ତରନ ଚାଷୀମାନଙ୍କର ଉପସ୍ଥିତିଥି ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ କରାଯିବା। ଇନ ଜନେ ଦିଆଯାଇପାରେ ଯେ 2019 ମସିହା ଫେବୃୟାରୀ 24 ତାରିଖନୁ କେନ୍ଦ୍ର ସରକାର ପିଏମ୍ କିଷାନ ଯୋଜନା ମୂଲ ହୋଇଥିଲା। ଏ ଯୋଜନାଥି ଫି ବଛର 3ଟା କିସ୍ତିଥି ଚାଷୀମାନଙ୍କୁ 6,000 ଟଙ୍କା ଦିଆଯାଉଛି। ରାଜ୍ୟର ଭିନ୍ ଭିନ୍ ପ୍ରାଥମିକ ଆଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟନ 16,009 ଜଣ କନିଷ୍ଠ ଶିକ୍ଷକଙ୍କୁ ଆଜି ନିଯୁକ୍ତି ଦିଆଯିବା। ଆଜି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ର ନୂଆକରି ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଯୁକ୍ତିପତ୍ର ବାଣ୍ଟବାର ସହିତ ସେମାନଙ୍କୁ ମାର୍ଗଦର୍ଶନ ଦେବେ। କାର୍ଯ୍ୟକ୍ରମଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆର୍ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରମୁଖ ଯୋଗ ଦେବେ। ରାଇଜେ ଭୂମିହୀନମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାଥି ଘର ବନାବାର ଲାଗି ଜାଗା ଯୋଗାଇ ଦିଆଯିବା। ଏ ପ୍ରକ୍ରିୟାକେ ସୁନିଶ୍ଚିତ କରିବା ଲାଗି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆର୍ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ଭିତରେ ଗଲାକାଲି ଆନ୍ତଃ ବିଭାଗୀୟ ସମନ୍ୱୟ କମିଟି ବୈଠକ ହୋଇଯାଇଛି। ବିଡିଓମାନେ ଭୂମିହୀନ ହିତାଧିକାରୀମାନଙ୍କର ତାଲିକା ତିଆରି କରିକି ତହସିଲଦାରମାନଙ୍କୁ ଦେବେ। ସେନ୍ତା ତହସିଲଦାରମାନେ ଜାଗା ଚିହ୍ନଟ କରିକି ହିତାଧିକାରୀମାନଙ୍କୁ ଯୋଗାଇ ଦେବା ଲାଗି ବ୍ୟବସ୍ଥା କରିବେ। ଏ କାମକେ ଜଲ୍ଦି କରିବା ଲାଗି ଫି ମାସର ଶନିବାର ଦିନ ବିଡିଓ ଆର୍ ତହସିଲଦାରଙ୍କ ଭିତରେ ସମନ୍ୱୟ କମିଟି ବୈଠକ ହେବା। ଜିଲ୍ଲାପାଳମାନଙ୍କର ଦେଖରେଖଥି ଏ କାମ ତ୍ୱରାନ୍ୱିତ କରାଯିବା। ସେନ୍ତା ଇ ଯୋଜନାର ଅଗ୍ରଗତି ବାବଦେ ଜିଲ୍ଲାପାଳମାନେ ଫି ମାସ ସରକାରଙ୍କୁ ରିପୋର୍ଟ ଦେବେ। ଭୁବନେଶ୍ୱରର ଲୋକସେବା ଭବନର ସହରାଞ୍ଚଳ ରାସ୍ତାଘାଟ ଆର୍ ଜଳ ଯୋଗାଣ ବାବଦେ ଗଲାକାଲି ଗୋଟିଏ ବୈଠକ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ହୋଇଥିବାର ବୈଠକଥି ଭିନ୍ ଭିନ୍ ଜିଲ୍ଲା ଆର୍ ମ୍ୟୁନିସିପାଲିଟିର ସମସ୍ୟାମାନଙ୍କର ଜଲ୍ଦି ସମାଧାନ ଲାଗି ଉପାୟ ବାହାର କରାଯାଇଛି। ସେନ୍ତା ଇସବୁ ସମସ୍ୟାର ଜଲ୍ଦି ସମାଧାନ କରବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ସିଆଡ଼େ ଝାରସୁଗୁଡ଼ା ଆର୍ ବ୍ରଜରାଜନଗର ସହର ଇଲାକାନ ଚାଲୁଥିବାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଛଡ଼ା 24 ଘଣ୍ଟିଆ ଜଳ ଯୋଗାଣ ସୁନିଶ୍ଚିତ କରବାର୍କେ ବୈଠକଥି ଜୋର୍ ଦିଆଯାଇଛି। ଏଥିଲାଗି ଜିଲ୍ଲା ଖଣିଜ ପାଣ୍ଠିନୁ ଖର୍ଚ୍ଚା ହେଉଥିବା ଟଙ୍କା ଛଡ଼ା ଦରକାର ହେଲେ ସରକାରଙ୍କ ନୁ ଟଙ୍କା ମଞ୍ଜୁର କରବାର୍କେ ପରାମର୍ଶ ଦିଆଯାଇଛି। ସେନ୍ତା ସୁବର୍ଣ୍ଣପୁର ଜିଲ୍ଲାର ହେବାର୍କେ ଥିବା ନୂଆ ବସ୍ଷ୍ଟାଣ୍ଡର ସମ୍ପ୍ରସାରଣ ଆର୍ ଉନ୍ନତିକରଣ କାମକେ ଜଲ୍ଦି କରବାର୍କେ ବୈଠକଥି ଆଲୋଚନା ହୋଇଥିଲା। ଏ ବୈଠକଥି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଗୃହ ନିର୍ମାଣ ଆର୍ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ। ଶ୍ରୀକ୍ଷେତ୍ର ପୁରୀନ ଇ ବଛର ହବିଷ୍ୟାଳି ଯୋଜନାଥି ହବିଷ୍ୟାଳିମାନଙ୍କର ରହିବାର ଲାଗି ଆଇବା କାଲିନୁ ଅନ୍ଲାଇନ୍ ଜରିଏ ପଞ୍ଜୀକରଣ ମୂଲ ହେବା। ଏ ପଞ୍ଜୀକରଣ ଆଇବା 11 ତାରିଖ ତକ ଚାଲବା। ଏଥିଲାଗି ନାଁ ପଞ୍ଜୀକରଣ କରବାର୍କେ ଥିବାର ହବିଷ୍ୟାଳିମାନେ ଇ ଡିଷ୍ଟ୍ରିକ୍ଟ ଓଡ଼ିଶା.gov.in ୱେବ୍ସାଇଟ୍ ଜରିଏ ପଞ୍ଜୀକରଣ କରିପାରିବେ। ସ୍ପଟ୍ ପଞ୍ଜୀକରଣ ଇ ବଛର ନାଇଁ ହୁଏ। ଇନ ଜନେଇ ଦିଆଯାଇପାରେ ଯେ ଇ ବଛର 2500 ଜଣଙ୍କୁ ପଞ୍ଜୀକରଣ କରାଯିବା। ହବିଷ୍ୟାଳିମାନଙ୍କର ରହିବାର ଲାଗି 4ଟା ଶିବିର ଆର୍ ମାହାଲିଆ ମହାପ୍ରସାଦ ଖାଇବାର ବ୍ୟବସ୍ଥା କରାଯାଇଛି। ଯେନ୍ମାନେ ଆବେଦନ କରିବେ ସେମାନେ ଶାରୀରିକ ଆର୍ ମାନସିକ ଭାବେ ସୁସ୍ଥ ଥିବାର ଦରକାର। ସେନ୍ତା ବିଧବା ବ୍ରତଧାରୀ ଆର୍ ନୂଆ ଆବେଦନକାରୀଙ୍କୁ ପହିଲା ସୁଯୋଗ ଦିଆଯିବା। ଯେନ୍ମାନେ ଅନ୍ଲାଇନ୍ ପଞ୍ଜୀକରଣ ନାଇଁ କରିଥିବେ ସେମାନଙ୍କୁ ଏହି ଯୋଜନା ଅଧୀନଥି ରହିବାରକେ ନାଇଁ ଦିଆଯାଏ ବୋଲି କୁହାଯାଇଛି। ଭୁବନେଶ୍ୱରର ସ୍ୱାସ୍ଥ୍ୟ ବିଭାଗ ତରଫ ବିକଶିତ ଓଡ଼ିଶା 2036 ଆର୍ ବିକଶିତ ଭାରତ 2047 ଲାଗି ତିଆରି ହୋଇଥିବା ଭିଜନ ଡକ୍ୟୁମେଣ୍ଟର ଅଗ୍ରଗତି ବାବଦ ଗୋଟିଏ ପରାମର୍ଶ କର୍ମଶାଳା ଗଲାକାଲି ହୋଇଯାଇଛି। ବିଭାଗୀୟ କମିଶନର ଆର୍ ଶାସନ ସଚିବ ଅଶ୍ୱଥି ଏସ୍ଙ୍କର ଅଧ୍ୟକ୍ଷତାରେ ହୋଇଥିବା କର୍ମଶାଳାଥି ରାଜ୍ୟ ସ୍ୱାସ୍ଥ୍ୟ ସେବାର ଏଭର୍ ସ୍ଥିତି, ଲୋକମାନଙ୍କ ଲାଗି ଲାଗୁ ହୋଇଥିବା ସଫଳ ଯୋଜନା ଆର୍ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ସେବା କ୍ଷେତ୍ର ନ ଦେଖାଦେଉଥିବା ସମସ୍ୟା ବାବଦେ ସମୀକ୍ଷା କରାଯାଇଥିଲା। 2024-25 ଆର୍ଥିକ ବର୍ଷରେ 1,25,000 ଇଣ୍ଟର୍ଣ୍ଣସିପ୍ ସୁଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀଙ୍କର ଇଣ୍ଟର୍ଣ୍ଣସିପ୍ ସ୍କିମ୍ ଇନ୍ ଟପ୍ କମ୍ପାନୀ ଗଲା 3 ତାରିଖନୁ କେନ୍ଦ୍ର ସରକାର ମୂଲ କରିଛନ୍। ଏଥିଲାଗି ଏ ମାସର 2 ନମ୍ଘର ହପ୍ତାହନୁ ପ୍ରାର୍ଥୀମାନଙ୍କର ପଞ୍ଜୀକରଣ ମୂଲ ହେବା। ଏ ଯୋଜନା ଜରିଏ ଜୁଆନ ପିଲାମାନେ ଭିନ୍ ଭିନ୍ ପେସା ଆର୍ ନିଯୁକ୍ତି ସୁଯୋଗ ସାଙ୍ଗେ ପ୍ରକୃତ ବ୍ୟବସାୟିକ ପରିବେଶ ସହିତ ପରିଚିତ ହେବେ। କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଅନ୍ଲାଇନ୍ ପୋର୍ଟାଲ୍ www.pminternship.mca.gov.in ଜରିଏ ଏଇଟା କାର୍ଯ୍ୟକାରୀ ହେବା। ଏ ପୋର୍ଟାଲ୍ ଇଣ୍ଟର୍ଣ୍ଣସିପ୍ ପ୍ରକ୍ରିୟାର ପରିଚାଳନା ଲାଗି ଗୋଟିଏ ସେଣ୍ଟ୍ରାଲ୍ ପ୍ଲାଟଫର୍ମ ଭାବେ କାମ କରବା। ଏଚ୍ଏନ୍ଆର୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।